ମୁଁ ବାସନ୍ତି ସାହୁ, ଶିମିଳି ବସ୍ତି ୱାର୍ଡ ନମ୍ବର 46 ରେ ମୋ ଘର। ମୋ ଘରେ ଛୋଟ ଛୁଆ, ମୋ ଶାଶୁ ଶ୍ୱଶୁର ମଧ୍ୟ ରହୁଛନ୍ତି। ଆମ କମ୍ୟୁନିଟି ଟଏଲେଟ୍ କୁ ଯିବା ପାଇଁ ବହୁତ ଅସୁବିଧା ହେଉଥିଲା, କାରଣ ଆମ ଟଏଲେଟ୍ରେ ପାଣି ନଥିଲା ଏବଂ ଟଏଲେଟ୍ ମଧ୍ୟ ଭାଙ୍ଗି ଯାଇଥିଲା। ଆମକୁ ଘରେ ପାଣି ନେଇକି ଯିବା ପାଇଁ ପଡୁଥିଲା, ତ ଏବେ ଆମର ଟଏଲେଟ୍ରେ ପାଣିର ସୁବିଧା ହୋଇଯାଇଛି। ଆମେ ବହୁତ ଖୁସି ଅଛୁ।
ଧନ୍ୟବାଦ।